ओम शांति। आज सकार महावाक्य 8 जून 2026 मधुर संतान मने एही सारा विश्व ईश्वरीय परिवार अटे से गायन करुछंती तुम माता पिता हम बालक तेरे एपे तुमे मने वास्तविक भावरे ईश्वरीय परिवार सदस्य हो जाइछ। प्रश्न बाबांको ठारु 21 जन्मर पूरा संपत्ति नेबार सहज उपाय कण? उत्तर संगम जुगरे से बाबांको निजर उत्तराधिकारी करि दियो। शरीर मन धन सहित समर्पित हो जाओ तेबे 21 जन्म पाई पूरा संपत्ति प्राप्त हेब अर्थात राजत्व मिलिजिबो। बाबा कहुचंति जेऊ पिला मने संगम जुगरे निजर पुरुणा सब किछि इंश्योर अर्थात बीमा भुक्त करि दियंति ताहा बदलरे मु सेमानंकु 21 जन्म पर्यंत सब किछि देथाय। गीत नयन हीन को राह दिखाओ प्रभु। ओम शांति। पिला मने गीत सुनिले एही भक्त मने भगवान को डाकुचंति। भगवान को संपूर्ण रूपे न जानिथिबा कारणरु मनुष्य बहुत दुखी होई जायछन्ते। भक्ति मार्गरे केते मुंड पिटुछन्ते केवल एही जीवनर कथा नहे। जेबेठारु भक्ति आरंभ होईछि सेबेठारु धक्का खाई आसुछन्ते। भारतरे ही देवी देवता मानंकर राज्य थिला जहाको स्वर्ग बा सत्य राष्ट्र कुहा जाउथिला। एबे भारत सत्य राष्ट्र अटे। भारतर महिमा सर्वाधिक काहेकिना भारत परमपिता परमात्मांकर जन्मस्थान परमात्मांकर असल नाम शिव। शिव जयंती पालन करुछंती रुद्र अथवा सोमनाथ जयंती कुहा जीवनाई। शिव जयंती बा शिवरात्रि कुहा जाए। स्वर्गर स्थापनाकर्ता एकमात्र हेवेनली गॉड फादर अटंति। एबे सब भक्त मानंकर भगवान निश्चिंत जने हेबा दरकार। समस्ते नयनहीन अटंति अर्थात ज्ञानर चक्षु बा दैवी दृष्टि नाहे। भगवान उवाच मु तुम मानंकु राजजुग सिखाउछि। श्रीमद भगवत गीता हेउछि मुख्य श्री अर्था श्रेष्ठ मत। एबे तुमको बुद्धिमान कर जाउछि। दिव्य चक्षु अर्थात ज्ञानर तृतीय नेत्र देखाउछन्ति। वास्तवरे ज्ञानर तृतीय नेत्र तुम ब्राह्मण मानंकु मिलुछि जहा द्वारा तुमे बापांकु एवं बापांक रचनार आदि मध्य अंतकु जानि जाउछ। वर्तमान समय रे समस्तंक पाखरे देह अहंकार अथवा पांच विकार रहिचे सेथिपाई घोर अंधकार रे अछंति। तुम संतान मनंक पाखरे आलोक रहिचे। तुमरो आत्मा सारा विश्व इतिहास भूगोल को जानी गलानी। आगरे तुमे समस्ते अज्ञान रे थिला। सद्गुरु ज्ञान रा अंजन देले एवं अज्ञान अंधकार विनाश होइगला। जेउ मने पूज्य थिले सेइ मने पुणे पुजारी होइ जायछंति। पूज्य मने आलोकरे एवं पुजारी मने अंधकारे रहिछन्ति। परमात्मा को निजे ही पूज्य निजे ही पुजारी बोली कही पारिबा नाही। से तो हेउछन्ति परम पूज्य। समस्तंकु पूज्य कराइथान्ति तांकु परम पूज्य कुहा जाउछि। परम पिता परमात्मा अर्थात परमात्मा कृष्णंकु एपरि कुहा जीवा नाही। तांकु समस्त ईश्वर पिता बोली कहिबे नाही। निराकार ईश्वरंकु ही समस्त ईश्वर पिता कहुछन्ति। से मध्य आत्मा किंतु परम अटन्ति सेथिपाई तांकु परमात्मा कुहा जाउछि। से ही परमात्मा सर्वदा परमधाम रो निवासी अटन्ति। इंग्राजरे तांकु सुप्रीम सोल कुहा जाए। बाबा कहुछंती तुमे गायन मध्य करुछ आत्मा परमात्मा अलग रहे बहु काल। एपरि नुहे जे परमात्मा परमात्मांक ठारु अलग रहिले बहु काल ना। एहा प्रथम नंबर अज्ञान अटे। ଆତ୍ମା ହିଁ ପରମାତ୍ମା, ପରମାତ୍ମା ହିଁ ଆତ୍ମା କହିବା। ଆତ୍ମା ତ ଜନ୍ମ ମରଣ ଚକ୍ରରେ ଆସୁଛି, ପରମାତ୍ମା ପୁନର୍ଜନ୍ମରେ ଆସୁନାହାନ୍ତି। ବାବା ବୁଝାଉଛନ୍ତି, ତୁମେ ଭାରତବାସୀ ମାନେ ସ୍ୱର୍ଗବାସୀ ପୂଜ୍ୟ ଥିଲ। ମାନବ ଜାତିର ପୂଜ୍ୟ ସବୁ ଦେବୀ ଦେବତା ମାନେ ଥିଲେ। ଏମାନେ ସମସ୍ତେ ଈଶ୍ୱରଙ୍କର ପରିବାରର ଅଟନ୍ତି, ଈଶ୍ୱର ରଚୟିତା ଅଟନ୍ତି। ଗାୟନ କରାଯାଏ, ତୁମ ମାତ ପିତା ହମ ବାଲକ ତେରେ, ତେଣୁ ପରିବାର ହୋଇଗଲା ନା। ଆଚ୍ଛା ଏ କଥା ତ କୁହ, ତୁମେ ମାତା ପିତା କାହାକୁ କହୁଛ? ଏହା କିଏ କହୁଛି? ଆତ୍ମା କହୁଛି, ତୁମେ ମାତା ପିତା। ତୁମ କୃପାରୁ ଆମକୁ ସ୍ୱର୍ଗର ଅସରନ୍ତି ସୁଖ ସ୍ୱର୍ଗରେ ମିଳିଥିଲା। ଆପଣ ମାତା ପିତା ସେ ସ୍ୱର୍ଗର ସ୍ଥାପନା କରୁଛନ୍ତି, ତେଣୁ ଆମେ ଆପଣଙ୍କର ସନ୍ତାନ ହେଉଛୁ। ବାବା କହୁଛନ୍ତି, ମୁଁ ନୂଆ ଦୁନିଆ ପାଇଁ ସଙ୍ଗମ ଯୁଗରେ ହିଁ ଆସି ରାଜଯୋଗ ଶିଖାଉଛି। ମନୁଷ୍ୟ ମାନଙ୍କର ବୁଦ୍ଧି ସମ୍ପୂର୍ଣ୍ଣ ଭ୍ରଷ୍ଟ ହୋଇଯାଇଛି, ସ୍ୱର୍ଗକୁ ନରକ ବୋଲି ଭାବି ନେଉଛନ୍ତି। କହୁଛନ୍ତି ସେଠାରେ ମଧ୍ୟ କଂସ, ଜରାସନ୍ଦ, ହିରଣ୍ୟକଶ୍ୟପ ଆଦି ଥିଲେ। ବାବା ଆସି ବୁଝାଉଛନ୍ତି, କଣ ତୁମେ ଭୁଲି ଯାଇଛ? ମୋର ଶିବ ଜୟନ୍ତୀ ତୁମେ ଭାରତରେ ହିଁ ପାଳନ କରୁଛ, ଗାୟନ ମଧ୍ୟ କରାଯାଏ ଶିବରାତ୍ରି। କେଉଁ ରାତ୍ରି? ଏହା ବ୍ରହ୍ମାଙ୍କର ବେହତର ରାତ୍ରି। ବାବା ସଙ୍ଗମ ଯୁଗରେ ଆସି ରାତ୍ରିରୁ ଦିନ ଅର୍ଥାତ ନର୍କକୁ ସ୍ୱର୍ଗ କରାଉଛନ୍ତି। ଶିବରାତ୍ରିର ଅର୍ଥ ମଧ୍ୟ କେହି ଜାଣିନାହାନ୍ତି। ଭଗବାନ ନିରାକାର ଅଟନ୍ତି। ମନୁଷ୍ୟମାନଙ୍କର ତ ଜନ୍ମ ପରେ ଜନ୍ମ ଶରୀରର ନାମ ବଦଳି। ପରମାତ୍ମା କହୁଛନ୍ତି, ମୋର ଶରୀରର କୌଣସି ନାମ ନାହିଁ, ମୋର ନାମ ଶିବ ହିଁ ଅଟେ। ମୁଁ କେବଳ ବୃଦ୍ଧ ବାନପ୍ରସ୍ଥ ଶରୀରର ଆଧାର ନେଉଛି। ଇଏ ବ୍ରହ୍ମା ପୂଜ୍ୟ ଥିଲେ, ଏବେ ପୂଜାରୀ ହୋଇଛନ୍ତି। ସେ ବାବା ସେ ସ୍ୱର୍ଗର ରଚନା କରୁଛନ୍ତି, ଆମେ ତାଙ୍କର ସନ୍ତାନଟୁ, ତେଣୁ ନିଶ୍ଚିନ୍ତ ଆମେ ସ୍ୱର୍ଗର ମାଲିକ ହେବା ଉଚିତ ନା? ସେ ବାବା ହେଲେ ସରପଞ୍ଚ। ବ୍ରହ୍ମା ବିଷ୍ଣୁ ଶଙ୍କରଙ୍କର ନିଜ ନିଜର ଅଭିନୟ ରହିଛି। ପ୍ରତ୍ୟେକଙ୍କର ଆତ୍ମାରେ ନିଜର ସୁଖ ଦୁଃଖର ଅଭିନୟ ନିର୍ଦ୍ଧାରିତ ହୋଇ ରହିଛି। ତୁମେମାନେ ଜାଣିଛ, ଆମେ ଶ୍ରୀ ବାବାଙ୍କର ଉତ୍ତରାଧିକାରୀ ହୋଇଥିଲୁ। ଶ୍ରୀ ବାବା ଆମକୁ ସ୍ୱର୍ଗବାସୀ କରାଇଥିଲେ, ସେଥିପାଇଁ ସମସ୍ତେ ତାଙ୍କୁ ମନେ ପକାଉଛନ୍ତି। ହେ ଈଶ୍ୱର ଦୟା କର। ସାଧୁ ମଧ୍ୟ ସାଧନା କରୁଛନ୍ତି, କାହିଁକି ନା ଏଠାରେ ଦୁଃଖ ଅଛି, ତେଣୁ ନିର୍ବାଣ ଧାମକୁ ଯିବାକୁ ଚାହୁଁଛନ୍ତି। ଆତ୍ମା ପରମାତ୍ମାଙ୍କ ଠାରେ ଲୀନ ହୋଇଯାଉଛି, ଅଥବା ଆମେ ଆତ୍ମା ହିଁ ପରମାତ୍ମା ଅଟୁ, ଏହା ଭାବିବା ଭୁଲ। ଏବେ ତୁମେ କହୁଛ ଆମେ ଆତ୍ମା ପରମଧାମର ନିବାସୀ ଅଟୁ, ପୁଣି ଦେବତା କୂଳକୁ ଆସିବୁ, ପୁନର୍ବାର 84 ଜନ୍ମ ମଧ୍ୟ ନେବୁ। ଆମେ ଆତ୍ମା ବିଭିନ୍ନ ବର୍ଣ୍ଣରେ ଆସୁଛୁ, ସେ ବାବା ଜନ୍ମ ମରଣରେ ଆସୁନାହାନ୍ତି। କେବଳ ନାରାୟଣଙ୍କର ରାଜତ୍ୱ ଥିଲା, ଯେପରି ଖ୍ରୀଷ୍ଟିଆନ ମାନଙ୍କର ରାଜତ୍ୱରେ ଏଡୱାର୍ଡ ଦି ଫାର୍ଷ୍ଟ, ସେକେଣ୍ଡ, ଥାର୍ଡ ଚାଲିଥାଏ, ସେହିପରି ଏଠାରେ ମଧ୍ୟ ଲକ୍ଷ୍ମୀନାରାୟଣ ଦି ଫାର୍ଷ୍ଟ, ଲକ୍ଷ୍ମୀନାରାୟଣ ଦି ସେକେଣ୍ଡ, ଥାର୍ଡ, ଏହିପରି 8 ବଂଶାବଳୀ ଚାଲିଥାଏ। ଏବେ ତୁମ ବ୍ରାହ୍ମଣ ମାନଙ୍କର ତୃତୀୟ ନେତ୍ର ଖୋଲିଯାଇଛି। ବାବା ଆସି ଆତ୍ମାମାନଙ୍କ ସହିତ କଥା ହେଉଛନ୍ତି, ତୁମେ ଏହିପରି 84 ଜନ୍ମର ଚକ୍ର ଲଗାଇ ଏତିକି ଏତିକି ଜନ୍ମ ନେଇ ଆସିଛ। ବର୍ଣ୍ଣ ଗୁଡିକର ମଧ୍ୟ ଏକ ଚିତ୍ର ତିଆରି କରାଯାଇଛି, ଯେଉଁଥିରେ ଦେବତା, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର, ବ୍ରାହ୍ମଣ ଦେଖାଇଥାନ୍ତି। ଏବେ ତୁମେମାନେ ଜାଣୁଛ ଆମେ ବ୍ରାହ୍ମଣ ହିଁ ସର୍ବୋଚ୍ଚ ବର୍ଣ୍ଣ ଅଟୁ। ବାସ୍ତବରେ ଏହି ସମୟରେ ଆମେ ଈଶ୍ୱରୀୟ ସନ୍ତାନ ହୋଇଛୁ। ଏହି ସହଜ ରାଜଯୋଗ ଏବଂ ଜ୍ଞାନ ଦ୍ୱାରା ଆମକୁ ଅସରନ୍ତି ସୁଖ ମିଳୁଛି। କେହି ତ ସୂର୍ଯ୍ୟବଂଶୀ ରାଜଧାନୀର ସମ୍ପତ୍ତି ନେଉଛନ୍ତି, କେହି ପୁଣି ଚନ୍ଦ୍ରବଂଶୀର। ସାରା ସାମ୍ରାଜ୍ୟ ସ୍ଥାପନ ହେଉଛି, ପ୍ରତ୍ୟେକ ନିଜର ପୁରୁଷାର୍ଥ ଆଧାରରେ କି ସେହି ପଦ ପାଇବେ। କେହି ଯଦି ପଚାରିବେ ଯେ ଏବେ ପଢୁ ପଢୁ ଯଦି ଆମର ଶରୀର ତ୍ୟାଗ ହୋଇଗଲା, ତେବେ ଆମକୁ କି ପଦ ମିଳିବ, ତେବେ ବାପା ବତାଇ ପାରିବେ। ଯୋଗ କରିବା ଦ୍ୱାରା ହିଁ ଆୟୁଷ ବଢିଥାଏ, ବିକର୍ମ ବିନାଶ ହୋଇଥାଏ, ପତିତରୁ ପାବନ ହେବାର ଆଉ କୌଣସି ଉପାୟ ନାହିଁ। ପତିତ ପାବନ କହିବା ମାତ୍ରେ ହିଁ ଭଗବାନଙ୍କ କଥା ମନେ ପଡ଼ିଥାଏ। କିନ୍ତୁ ଭଗବାନ କିଏ ଏ କଥା ଜାଣି ନାହାନ୍ତି। ବାବା କହୁଛନ୍ତି, ମୁଁ ଭାରତକୁ ହିଁ ଆସୁଛି, ଏହା ମୋର ଜନ୍ମ ସ୍ଥାନ ଅଟେ। ସୋମନାଥ ମନ୍ଦିର କେତେ ବଡ ଓ ସୁନ୍ଦର ଅଟେ, ଏ କଥା ବାବା ବସି ପିଲାମାନଙ୍କୁ ବୁଝାଉଛନ୍ତି। ଭକ୍ତି ମାର୍ଗରେ ପୁଣି ସ୍ମାରକୀ ଆଦି ତିଆରି କରିବା ଆରମ୍ଭ ହୋଇଥାଏ। ଯେତେବେଳେ ପୂଜାରୀ ହୋଇଥାନ୍ତି, ସେତେବେଳେ ପ୍ରଥମେ ପ୍ରଥମେ ସୋମନାଥଙ୍କର ମନ୍ଦିର ତିଆରି କରନ୍ତି। ଭାରତ ତ ସତ୍ୟଯୁଗ ତ୍ରେତାରେ ବହୁ ସାହୁକାର ଥିଲା, ମନ୍ଦିର ମାନଙ୍କରେ ମଧ୍ୟ ଅସରନ୍ତି ଧନ ଥିଲା, ଭାରତ ହୀରା ତୁଲ୍ୟ ଥିଲା। ଏବେ ତ ଭାରତ କାଙ୍ଗାଳ କୌଡି ତୁଲ୍ୟ ହୋଇଯାଇଛି। ପୁଣି ବାବା ଆସି ଭାରତକୁ ହୀରା ତୁଲ୍ୟ କରାଉଛନ୍ତି। କାହାକୁ ବି ପଚାର, ସୃଷ୍ଟିକର୍ତ୍ତା କିଏ? କହିବେ ପରମାତ୍ମା। ସେ କେଉଁଠାରେ ଅଛନ୍ତି? କହିବେ ସେ ତ ସର୍ବବ୍ୟାପୀ ଅଟନ୍ତି। ବାପା କହୁଛନ୍ତି, ଏଇ ସାରା ବୃକ୍ଷ ଏବେ ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥା ପ୍ରାପ୍ତ ହେଲାଣି, ନିଜକୁ ଦେଖାଯାଇଥାଏ କି ଆମେ ଏପରି ଯୋଗ୍ୟ ହୋଇଛୁ ଯାହାଦ୍ୱାରା ବାପା ମାମାଙ୍କର ଉତ୍ତରାଧିକାରୀ ହୋଇପାରିବୁ। ଏହା ହେଉଛି ହିଁ ପତିତ ଦୁନିଆ, ପବିତ୍ରତା ହିଁ ହେଉଛି ମୁଖ୍ୟ। ଏବେ ତା ନା ସ୍ୱାସ୍ଥ୍ୟ ଅଛି, ନା ସମ୍ପତ୍ତି, ନା ଖୁସି ଅଛି। ଏହା ହେଉଛି ମୃଗ ତୃଷ୍ଣା ସମାନ ରାଜ୍ୟ। ଏହା ଉପରେ ମଧ୍ୟ ଦୁର୍ଯ୍ୟୋଧନର କାହାଣୀ ଶାସ୍ତ୍ର ଗୁଡିକରେ ଲେଖାଯାଇଛି। ବିକାରୀକୁ ଦୁର୍ଯ୍ୟୋଧନ କୁହାଯାଇଥାଏ। ଦ୍ରୌପଦୀ ମାନେ କହୁଛନ୍ତି, ଆମର ଇଜ୍ଜତ ରକ୍ଷା କର। ଏଠାରେ ସମସ୍ତେ ଦ୍ରୌପଦୀ ଅଟନ୍ତି ନା, ଏହି କନ୍ୟାମାନେ ସ୍ୱର୍ଗର ଦ୍ୱାର ଅଟନ୍ତି। ବାବା କେତେ ଭଲ ଭାବରେ ବୁଝାଉଛନ୍ତି, ଯାହାଙ୍କର ବୁଦ୍ଧି ଯୋଗ ସମ୍ପୂର୍ଣ୍ଣ ରୀତିରେ ଲାଗିଥିବ ତାଙ୍କର ଧାରଣା ମଧ୍ୟ ହେବ। ବ୍ରହ୍ମଚର୍ଯ୍ୟ ସମୟରେ ହିଁ ଜ୍ଞାନ ଧାରଣ କରାଯାଇଥାଏ। ବାବା କହୁଛନ୍ତି, ଗୃହସ୍ଥ ବ୍ୟବହାରରେ ରହି ପଦ୍ମ ଫୁଲ ସମାନ ହୋଇ ରହିବାକୁ ହେବ, ଉଭୟ ପକ୍ଷ ସହ ସମ୍ପର୍କ ରକ୍ଷା କରିବାକୁ ପଡ଼ିବ। ସମସ୍ତଙ୍କୁ ତ ନିଶ୍ଚିନ୍ତ ମରିବାକୁ ହେବ। ମୃତ୍ୟୁ ସମୟରେ ମନୁଷ୍ୟକୁ ମନ୍ତ୍ର ଦିଆଯାଇଥାଏ। ବାବା କହୁଛନ୍ତି, ତୁମେ ସବୁ ମରିବାକୁ ଯାଉଛ, ମୁଁ କାଳମାନଙ୍କର କାଳା ସମସ୍ତଙ୍କୁ ଘରକୁ ନେଇଯାଇଥାଏ, ତେଣୁ ଖୁସି ହେବା ଉଚିତ ନା? ପୁଣି ଯେଉଁମାନେ ଭଲ ଭାବରେ ପଢ଼ିବେ ସେଇମାନେ ସ୍ୱର୍ଗର ମାଲିକ ହେବେ, ପାଠ ନ ପଢ଼ିଲେ ତ ପ୍ରଜାପଦ ପାଇବେ। ଏଠାକୁ ତୁମେ ଆସିଛ ରାଜ୍ୟପଦ ପାଇବା ପାଇଁ, ଏହା ପାଠପଢା ଅଟେ, ଏଥିରେ ଅନ୍ଧଶ୍ରଦ୍ଧାର ତ କୌଣସି କଥା ହିଁ ନାହିଁ। ଏହି ପାଠ ପଢା ଯାଉଛି ରାଜପଦ ପାଇବା ପାଇଁ। ଯେପରି ପାଠ ପଢାର ଲକ୍ଷ୍ୟ ରହିଛି ବାରିଷ୍ଟର ହେବାକୁ ହେଲେ ପଢ଼ାଇଲା ବାଲା ଶିକ୍ଷକଙ୍କ ସହିତ ଯୋଗ ରଖିବାକୁ ପଡିବ, ଏଠାରେ ତୁମକୁ ଭଗବାନ ପଢ଼ାଉଛନ୍ତି, ତେଣୁ ତାଙ୍କ ସହିତ ଯୋଗ ଲଗାଇବାକୁ ହେବ। ବାବା କହୁଛନ୍ତି, ମୁଁ ପରମଧାମ ବହୁତ ଦୂରରୁ ଆସୁଛି। ପରମଧାମ କେତେ ଉଚ୍ଚ ଅଟେ? ସୂକ୍ଷ୍ମବତନ ଠାରୁ ମଧ୍ୟ ଉଚ୍ଚ। ସେଠାରୁ ଆସିବା ପାଇଁ ମୋତେ ଗୋଟିଏ ସେକେଣ୍ଡ ଲାଗୁଛି, ତାଠାରୁ ତୀବ୍ର ଆଉ କିଛି ହୋଇପାରିବ ନାହିଁ। ଗୋଟିଏ ସେକେଣ୍ଡରେ ଜୀବନ ମୁକ୍ତି ଦେଉଛି, ଜନକଙ୍କର ଉଦାହରଣ ରହିଛି ନା? ଏବେ ତ ନର୍କ ପୁରୁଣା ଦୁନିଆ ହୋଇଯାଇଛି, ନୂଆ ଦୁନିଆ ସ୍ୱର୍ଗକୁ କୁହାଯାଇଥାଏ। ବାବା ନର୍କର ବିନାଶ କରାଇ ସ୍ୱର୍ଗର ମାଲିକ କରାଉଛନ୍ତି। ବାକି ସବୁ ଆତ୍ମାମାନେ ଶାନ୍ତିଧାମକୁ ଚାଲିଯିବେ। ଆତ୍ମା ଅବିନାଶୀ ଅଟେ, ତାକୁ ଅଭିନୟ ମଧ୍ୟ ଅବିନାଶୀ ମିଳିଛି, ତେଣୁ ଆତ୍ମା ଛୋଟ ବଡ କିପରି ହୋଇପାରିବ, ଅଥବା କିପରି ଜଳିପାରିବ, ମରିପାରିବ? ଆତ୍ମା ହିଁ ହେଉଛି ତାରକା ସଦୃଶ, ଛୋଟ ବଡ ହୋଇପାରିବ ନାହିଁ। ଏବେ ତୁମେ ହେଉଛ ଈଶ୍ୱର ପିତାଙ୍କର ବିଦ୍ୟାର୍ଥୀ। ଈଶ୍ୱର ପିତା ଜ୍ଞାନର ସାଗର, ସୁଖର ସାଗର ଅଟନ୍ତି। ସେ ତୁମକୁ ପାଠ ପଢ଼ାଉଛନ୍ତି। ତୁମେ ଜାଣିଛ, ଏହି ପାଠପଢା ଦ୍ୱାରା ଆମେ ହିଁ ଦେବୀ ଦେବତା ହେବୁ। ତୁମେ ଭାରତର ସେବା କରୁଛ, ପ୍ରଥମେ ତ ବାବାଙ୍କର ହେବାକୁ ପଡ଼ିବ। ଅନ୍ୟ ସ୍ଥାନମାନଙ୍କରେ ତ ଗୁରୁଙ୍କ ପାଖକୁ ଯାଇଥାନ୍ତି, ତାଙ୍କର ହୋଇଥାନ୍ତି, ଅଥବା ତାଙ୍କୁ ନିଜର ଗୁରୁ କରିଥାନ୍ତି। ଏଠାରେ ତ ପିତା ଅଛନ୍ତି, ତେଣୁ ପ୍ରଥମେ ପିତାଙ୍କର ସନ୍ତାନ ହେବାକୁ ପଡ଼ିବ। ବାପା ପିଲାମାନଙ୍କୁ ନିଜର ସମ୍ପତ୍ତି ଦେଇଥାନ୍ତି, ବାପା କହୁଛନ୍ତି, ପିଲାମାନେ ତୁମେ ସବୁକିଛି ଏକ୍ସଚେଞ୍ଜ ବଦଳ କରିଦିଅ, ତୁମର ମୂଲ୍ୟହୀନ ବସ୍ତୁ ମୋର, ମୋର ସବୁକିଛି ତୁମର, ଦେହ ସହିତ ଯାହା କିଛି ଅଛି ସେ ସବୁକୁ ମୋତେ ଦେଇଦିଅ। ମୁଁ ତୁମର ଆତ୍ମା ଓ ଶରୀର ଉଭୟକୁ ପବିତ୍ର କରିଦେବି ଏବଂ ପୁଣି ରାଜପଦ ମଧ୍ୟ ଦେବି। ତୁମ ପାଖରେ ଯାହା କିଛି ଅଛି ତୁମେ ବଳି ଚଢାଇ ଦିଅ, ତେବେ ଜୀବନ ମୁକ୍ତି ମିଳିବ। ବାବା, ଏସବୁ କିଛି ଆପଣଙ୍କର। ବାବା କହୁଛନ୍ତି, ତୁମେ ମୋତେ ନିଜର ଉତ୍ତରାଧିକାରୀ କରାଅ। ମୁଁ ତୁମକୁ ଏକୋଇଶ ଜନ୍ମ ପାଇଁ ମୋର ଉତ୍ତରାଧିକାରୀ କରାଉଛି। କେବଳ ତୁମେ ମୋ ମତ ଅନୁସାରେ ଚାଲ, ଭଲେ ଧନ୍ଦା ଆଦି କର, ବିଦେଶ ଯାଅ, କିଛି ବି କର, କେବଳ ମୋ ମତରେ ଚାଲ। ଖବରଦାର ହୋଇ ରହିବାକୁ ପଡିବ, ମାୟା ଘଡ଼ିକୁ ଘଡ଼ି ତୁମକୁ ହଇରାଣ କରିବ, କୌଣସି ବିକର୍ମ କରିବା ଅନୁଚିତ, ଶ୍ରୀମଦ ଅନୁସାରେ ଚାଲିଲେ ଶ୍ରେଷ୍ଠ ହୋଇପାରିବ। ଆଚ୍ଛା, ମିଠା ମିଠା ଶିଖିଲେ ଦେଶ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପରଣ ଶୁଭେଚ୍ଛା ଓ ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ନମ୍ବର ଏକ, ଆତ୍ମା ଏବଂ ଶରୀର ଉଭୟକୁ ପବିତ୍ର କରିବା ପାଇଁ ଦେହ ସହିତ ଯାହା କିଛି ତୁମ ପାଖରେ ଅଛି ତାକୁ ବାବାଙ୍କୁ ସମର୍ପଣ କରି ତାଙ୍କ ଶ୍ରୀମତୀ ଚାଲିବାକୁ ହେବ। ନମ୍ବର ଦୁଇ, ମାତା ପିତାଙ୍କର ସିଂହାସନର ଅଧିକାରୀ ହେବା ପାଇଁ ନିଜକୁ ଯୋଗ୍ୟ କରିବାକୁ ହେବ। ଯୋଗ୍ୟ ସନ୍ତାନ ହେବା ପାଇଁ ମୁଖ୍ୟ ରୂପରେ ପବିତ୍ରତାକୁ ଧାରଣ କରିବାକୁ ହେବ। ବରଦାନ ସଙ୍ଗମ ଯୁଗରେ ଅତୀନ୍ଦ୍ରିୟ ସୁଖର ଅନୁଭୂତି କରୁଥିବା ଡବଲ ପ୍ରାପ୍ତିର ଉତ୍ତରାଧିକାରୀ ହେବ। ଯେଉଁ ପିଲାମାନେ ସଙ୍ଗମ ଯୁଗରେ ଅତୀନ୍ଦ୍ରିୟ ସୁଖର ଅନୁଭବ କରି ନିହାତି ସେମାନଙ୍କ ଭିତରେ ସର୍ବଦା ଶାନ୍ତି ଏବଂ ଖୁସିର ଡବଲ ପ୍ରାପ୍ତିର ନିଶା ରହିଥାଏ। କାହିଁକି ନା ଅତୀନ୍ଦ୍ରିୟ ସୁଖରେ ଏହି ଦୁଇଟି ଯାକ ପ୍ରାପ୍ତି ସମାହିତ ଅଟେ। ଏବେ ତୁମମାନଙ୍କୁ ଯେଉଁଭଳି ବାପା ଏବଂ ତାଙ୍କର ସମ୍ପତ୍ତିର ପ୍ରାପ୍ତି ହେଉଛି, ଏଭଳି ପ୍ରାପ୍ତି ସାରା କଳ୍ପ ଭିତରେ ହୋଇପାରିବ ନାହିଁ। ଏହି ସମୟର ପ୍ରାପ୍ତି ଅତୀନ୍ଦ୍ରିୟ ସୁଖ ଏବଂ ଜ୍ଞାନ ମଧ୍ୟ ଆଉ କେବେ ମିଳିପାରିବ ନାହିଁ। ତେଣୁ ଏହି ଡବଲ ପ୍ରାପ୍ତିର ଅଧିକାରୀ ହୁଅ। ସ୍ଲୋଗାନ, ପରସ୍ପରର ସଂସ୍କାରକୁ ଜାଣିବା ସହିତ ସମସ୍ତଙ୍କ ସହିତ ମିଶି ଚଳିବା ହିଁ ଉନ୍ନତିର ସାଧନ ଅଟେ। ଅବ୍ୟକ୍ତ ଇସାରା ସର୍ବଦା ହର୍ଷିତ ରହିବା ପାଇଁ ନିଜର ସ୍ୱଭାବକୁ ସରଳ କର ଏବଂ ସହନଶୀଳ ହୁଅ। ଯେଉଁମାନେ ସରଳଚିତ ଅଟନ୍ତି ସେମାନେ ହିଁ ହର୍ଷିତ ରହିଥାନ୍ତି ଏବଂ ସମସ୍ତଙ୍କୁ ଆକର୍ଷିତ କରିଥାନ୍ତି। ହର୍ଷିତ ରହିବାର ଅର୍ଥ ହେଲା ଅତୀନ୍ଦ୍ରିୟ ସୁଖରେ ଝୁମିବା, ଜ୍ଞାନର ସ୍ମରଣ କରିବା ସହିତ ଅବ୍ୟକ୍ତ ସ୍ଥିତିର ଅନୁଭବ କରିବା ଏବଂ ଅତୀନ୍ଦ୍ରିୟ ସୁଖରେ ଝୁମିବା, ଏହାକୁ ହିଁ କୁହାଯାଏ ହର୍ଷିତ ରହିବା। ଏଥିପାଇଁ ସାକ୍ଷୀପଣିଆର ଆସନ ଉପରେ ସ୍ଥିତ ରହି ମାୟା ଏବଂ ପ୍ରକୃତିର କଣ୍ଡେଇ ଖେଳକୁ ମନୋରଞ୍ଜନ ରୂପରେ ଦେଖ। ମାତେଶ୍ୱରୀ ତାଙ୍କର ଅମୂଲ୍ୟ ମହାବାକ୍ୟ, ସଚ୍ଚା ପାତଶାହ ପରମାତ୍ମାଙ୍କ ସହିତ ସଚ୍ଚା ହୋଇ ରୁହ। ଏହି ସମୟରେ ନିଜ ପାଇଁ ପିତା ପରମାତ୍ମାଙ୍କ ଠାରୁ ଏହି ଆଦେଶ ମିଳିଛି ଯେ ନିରନ୍ତର ମୋ ସ୍ମୃତିରେ ରୁହ। ଯୋଗର ଅର୍ଥ ହେଉଛି ଈଶ୍ୱରୀୟ ସ୍ମୃତିରେ ରହିବା, ଯୋଗର ଅର୍ଥ ଧ୍ୟାନ ନୁହେଁ। ଆମର ଏହି ରାଜଯୋଗ ଯାହାକି ଚାଲୁଥିବା ବୁଲୁଥିବା କାମଧନ୍ଦା କରୁଥିବା ସମୟରେ ତାଙ୍କର ଈଶ୍ୱରଙ୍କର ସ୍ମୃତିରେ ରହିବାକୁ ହୁଏ, ଯାହାକୁ କି ଅତୁଟ ଅଖଣ୍ଡ ଯୋଗ କୁହାଯାଏ। କିନ୍ତୁ ଏଥିରେ ନିରନ୍ତର ସ୍ମୃତିରେ ରହିବାର ଅଭ୍ୟାସ ଦରକାର। ଯଦି ତାଙ୍କର ଆଦେଶକୁ ଆଜ୍ଞାପ ହୋଇ ପାଳନ କରିବା କିନ୍ତୁ ଅବଜ୍ଞା କରିବା ତାହେଲେ ଦଣ୍ଡ ନିଶ୍ଚିନ୍ତ ଭୋଗିବାକୁ ପଡିବ। ତାଙ୍କର ନିର୍ଦ୍ଦେଶ ହେଉଛି, ଯେପରି କର୍ମ ମୁଁ କରୁଛି ମୋତେ ଦେଖି ତୁମେ ଅନୁସରଣ କରିଚାଲ, ନହେଲେ ମାୟା ଠାରୁ ଚୁଟ ଖାଇବାକୁ ହେବ। ସତ୍ୟ ପାତଶାହଙ୍କ ସହ ସତ୍ୟତାରେ ରୁହ। ଯାହା କିଛି ବି ମାୟାର ବିଘ୍ନ ହଇରାଣ କରୁଛି ତାହା ତାଙ୍କ ସମ୍ମୁଖରେ ପ୍ରକାଶ କରିବା ଆବଶ୍ୟକ, ତେବେ ତାଙ୍କ ସହଯୋଗରେ ମାୟା ଦୂରେଇ ଯିବ, ରାସ୍ତା ପରିଷ୍କାର ହୋଇଯିବ। ତାପରେ ତ ସେ ଯେଉଁଠାରେ ରଖିବେ, ଯେପରି ଚଲାଇବେ, ଯାହା ଖୁଆଇବେ, ରାସ୍ତା ସମ୍ପୂର୍ଣ୍ଣ ରୂପେ ସଫା ହୋଇଯିବ। ଏପରି ସାଥିରେ ସାଥି ହୋଇ ରହିବା ପାଇଁ ବହୁ ସାହସ ଦରକାର। ଏପରି ମହାନ ସୌଭାଗ୍ୟଶାଳୀ ଆତ୍ମା ବିଲକୁଲ ଅଳ୍ପ ସଂଖ୍ୟାରେ ବାହାରିବେ। ସେମାନେ ବିଜୟ ମାଳାରେ ଆସିବେ। ଆଉ ସବୁ ଭାଗ୍ୟଶାଳୀମାନେ ଅଳ୍ପ ବହୁତ ପ୍ରାପ୍ତି କରି ଯାଇ ପ୍ରଜା ହେବେ। ତେଣୁ ବାବାଙ୍କଠାରୁ ଅଳ୍ପ କିଛି ପ୍ରାପ୍ତି କରି ମଧ୍ୟ ଖୁସି ହୋଇଯାଉ ନାହିଁ। ନିଜର ଇଚ୍ଛା ତ ସମ୍ପୂର୍ଣ୍ଣ ହେଉ, ସାହସ ରଖିଲେ ଆଗକୁ ଉନ୍ନତି କରିପାରିବ। ମାୟା ବିଘ୍ନ ପକାଇବ, କିନ୍ତୁ ତା ଉପରେ ବିଜୟ ପ୍ରାପ୍ତ କରିବାକୁ ହେବ। ଏଥିରେ ଯଦି କିଛି ଭୁଲ କରୁଛ, ତା ଅର୍ଥ ବାବାଙ୍କ ଉପରେ ନିଶ୍ଚୟ କମ ଅଛି, କିଛି ନିଜର ଧାରଣାରେ ମଧ୍ୟ ଅପୂର୍ଣ୍ଣ ରହିଛି, ଏହା ତ ଆମ ନିଜର ଦୋଷ। ଏଥିରେ ଲୋକ ଲାଜ ଗୁଣ ମର୍ଯ୍ୟାଦାକୁ ତୁଟାଇବାକୁ ପଡିବ। ଯେତେବେଳେ ଏହାକୁ ତୁଟାଇବ, ତେବେ ଯାଇ ସତ୍ୟ ପାରଲୌକିକ ଦୈବୀ ମର୍ଯ୍ୟାଦା ପ୍ରାପ୍ତ କରିପାରିବ। ଏହି ବିକାରୀ ଦୁନିଆ ତ ବିନାଶ ହେବାର ଅଛି। ମୀରା ମଧ୍ୟ ଲୋକ ଲାଜକୁ ଛାଡି ଦେଲା ପରେ ଯାଇ ଗିରିଧରଙ୍କୁ ପାଇଲେ। ଯଦି ସେହି ଲୋକ ଲାଜକୁ ଆବରି ଧରି ରଖିବ, ତେବେ ଦୈବୀ ଦୁନିଆର ଶୋଭା ହୋଇପାରିବ ନାହିଁ। ଏବେ ନିଜର ମଙ୍ଗଳ ପାଇଁ ଈଶ୍ୱରୀୟ ମତ ଦିଆଯାଉଛି, ଏହା ନିଜ ବୁଦ୍ଧିରେ ସିଦ୍ଧାନ୍ତ ନେବାକୁ ହେବ। କଣ କରିବାକୁ ହେବ, ଯଥାର୍ଥ କଣ? ଆଚ୍ଛା, ଓମ୍ ଶାନ୍ତି।